ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ ଅଠର। ଏହି ରୂପେ ଜିହୋସାଫଟ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ, ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ। ଆଉ କେତେକ ବର୍ଷ ଉତ୍ତାରେ ସେ ସମରିଆ ଦେଶକୁ ଆହାବଙ୍କ କତିକି ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମତ ଗିଲିୟତକୁ ଯିବା ପାଇଁ ତାଙ୍କୁ ମଣାଇଲେ। ଇସ୍ରାଏଲର ରାଜା ଆହାବ ଜିହୁଦାର ରାଜା ଜିହୋସାଫଟକୁ କହିଲେ, ତୁମ୍ଭେ କି ମୋ ସଙ୍ଗେ ରାମତ ଗିଲିୟତକୁ ଯିବ? ତହିଁରେ ସେ ଉତ୍ତର କଲେ, ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି, ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ। ଆହୁରି ଜିହୋସାଫଟ ଇସ୍ରାଏଲ ରାଜାଙ୍କୁ କହିଲେ, ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର। ତେବେ ଇସ୍ରାଏଲର ରାଜା ଭବିଷ୍ୟତ ବକ୍ତାମାନଙ୍କର 400 ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ, ଆମ୍ଭେମାନେ କ'ଣ ଯୁଦ୍ଧ କରିବା ପାଇଁ ରାମତ ଗିଲିୟତକୁ ଯିବା? କିଏ ବା ମୁଁ କ୍ଷାନ୍ତ ହେବି? ତହିଁରେ ସେମାନେ କହିଲେ, ଯାଆନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ। ମାତ୍ର ଜିହୋସାଫଟ କହିଲେ, ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରିପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟତ ବକ୍ତା କେହି କି ଏଠାରେ ନାହିଁ? ତହିଁରେ ଇସ୍ରାଏଲର ରାଜା ଜିହୋସାଫଟକୁ କହିଲେ, ଆଉ ଜଣେ ଅଛି, ତାହାଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରିପାରୁ, ମାତ୍ର ମୁଁ ତାହାକୁ ଘୃଣା କରେ, କାରଣ ସେ ମୋ ବିଷୟରେ କେବେ ମଙ୍ଗଳର ନୁହେଁ, ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରେ। ସେ ଜିମ୍ଲର ପୁତ୍ର ମିଖାୟ। ତହିଁରେ ଜିହୋସାଫଟ କହିଲେ, ରାଜା ଏପରି ନ କହନ୍ତୁ। ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, ଜିମ୍ଲର ପୁତ୍ର ମିଖାୟକୁ ଶୀଘ୍ର ଆଣ। ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଜିହୁଦାର ରାଜା ଜିହୋସାଫଟ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ। ସେମାନେ ସମରିଆର ଦ୍ୱାର ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ। ଆଉ ସମସ୍ତ ଭବିଷ୍ୟତ ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ଆଉ କନାନାର ପୁତ୍ର ସିଦିକିୟ ଲୋହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ୱାରା ଆପଣ ଅରାମ୍ୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ। ତହିଁରେ ସବୁ ଭବିଷ୍ୟତ ବକ୍ତା ତଦ୍ରୂପ ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲେ, ରାମତ ଗିଲିୟତକୁ ଯାଆନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ, କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ। ପୁଣି ଯେଉଁ ଦୂତ ମିଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, ଦେଖ, ଭବିଷ୍ୟତ ବକ୍ତାମାନଙ୍କର ବାକ୍ୟ ଏକମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି, ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ। ତହୁ ମିଖାୟ କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଯାହା ମୋ ପରମେଶ୍ୱର କହିବେ ତାହା ହିଁ ମୁଁ କହିବି। ଏ ଉତ୍ତାରେ ମିଖାୟ ରାଜାଙ୍କ ନିକଟକୁ ଆସନ୍ତେ ରାଜା ତାହାକୁ କହିଲେ, ମିଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମତ ଗିଲିୟତକୁ ଯିବା, କିଏ ବା ମୁଁ କ୍ଷାନ୍ତ ହେବି? ତହୁଁ ସେ କହିଲା, ଯାଆନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ, ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ। ଏଥିରେ ରାଜା ତାହାକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେଥର ତୁମକୁ ଶପଥ କରାଇବି? ତହିଁରେ ସେ କହିଲା, ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି। ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ, ଏମାନେ ପ୍ରତ୍ୟେକ କୁଶଳରେ ଆପଣ ଆପଣା ଗୃହକୁ ଫେରିଯାଆନ୍ତୁ। ତହୁଁ ଇସ୍ରାଏଲର ରାଜା ଜିହୋସାଫଟକୁ କହିଲେ, ଏ ମୋ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମକୁ କହିନାହିଁ? ପୁଣି ମିଖାୟ କହିଲା, ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ, ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି। ତହିଁରେ ସଦାପ୍ରଭୁ କହିଲେ, ଆହାବ ଯେପରି ରାମତ ଗିଲିୟତକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସିଲାଇବ? ତହିଁରେ ଜଣେ ଏ ପ୍ରକାର ଓ ଅନ୍ୟ ଜଣେ ସେ ପ୍ରକାର କହିଲେ। ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ମୁଁ ତାହାକୁ ଫୁସିଲାଇବି। ତେଣୁ ସଦାପ୍ରଭୁ ତାହାକୁ କହିଲେ, କାହିଁରେ? ସେ କହିଲା, ମୁଁ ଯାଇ ତାର ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେବି। ତେବେ ସେ କହିଲେ, ତୁମ୍ଭେ ତାହାକୁ ଫୁସିଲାଇବ, ମଧ୍ୟ କୃତକାର୍ଯ୍ୟ ହେବ, ଯାଅ ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମ୍ଭର ଏ ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି, ପୁଣି ସଦାପ୍ରଭୁ ତୁମ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି। ସେତେବେଳେ କନାନାର ପୁତ୍ର ସିଦିକିୟ ନିକଟକୁ ଆସି ମିଖାୟର ଗାଲରେ ଚାପୁଡ଼ା ମାରି କହିଲା, ସଦାପ୍ରଭୁଙ୍କ ଆତ୍ମା ତତେ କହିବା ପାଇଁ ମୋଠାରୁ କେଉଁ ବାଟେ ଗଲେ? ତହିଁରେ ମିଖାଓ କହିଲା, ଦେଖ, ଯେଉଁଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରୀକି ଯିବ, ସେହିଦିନ ତାହା ଜାଣିବ। ପୁଣି ଇସ୍ରାଏଲର ରାଜା କହିଲେ, ମିଖାଓକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ ଓ ରାଜପୁତ୍ର ଜୋୟାସ ନିକଟକୁ ନେଇଯାଅ। ପୁଣି କୁହ, ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରିଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ। ତହିଁରେ ମିଖାଓ କହିଲା, ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରିଆସ, ତେବେ ସଦାପ୍ରଭୁ ମୋ ଦ୍ୱାରା କହିନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ, ଅନନ୍ତର ଇସ୍ରାଏଲର ରାଜା ଓ ଜିହୁଦାର ଜିହୋସାଫଟ ରାଜା ରାମତ ଗିଲିୟତକୁ ଗଲେ। ପୁଣି ଇସ୍ରାଏଲର ରାଜା ଜିହୋସାଫଟକୁ କହିଲେ, ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି, ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ତେଣୁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ। ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, ତୁମେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର। ଏଣୁ ରଥାଧ୍ୟକ୍ଷମାନେ ଜିଓସାଫଟକୁ ଦେଖି କହିଲେ, ଏ ଇସ୍ରାଏଲର ରାଜା। ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ। ମାତ୍ର ଜିଓସାଫଟ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ, ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ଇସ୍ରାଏଲର ରାଜା ନୁହନ୍ତି ବୋଲି ରଥାଧ୍ୟକ୍ଷମାନେ ଦେଖି ତାଙ୍କୁ ଗୋଡ଼ାଇବାରୁ କ୍ଷାନ୍ତ ହେଲେ। ଏପରି ସମୟରେ ଜଣେ ସନ୍ଧାନ ବିନା ଧନୁର୍ଗୁଣ ଟାଣି ସାଞ୍ଜୁଆର ଯୋଡ଼ ମଧ୍ୟରେ ଇସ୍ରାଏଲ ରାଜାଙ୍କୁ ଆଘାତ କଲା। ତେଣୁ ସେ ଆପଣା ସାରଥିକି କହିଲେ, ତୁମ୍ଭେ ଆପଣା ହାତ ଫେରାଇ ସୈନ୍ୟ ମଧ୍ୟରୁ ମୋତେ ନେଇଯାଅ, କାରଣ ମୁଁ ଅତିଶୟ ଆଘାତ ପାଇଲି। ସେହିଦିନ ଯୁଦ୍ଧ ପ୍ରବଳ ହେଲା, ତଥାପି ଇସ୍ରାଏଲର ରାଜା ଆପଣା ରଥରେ ସନ୍ଧ୍ୟା ପର୍ଯ୍ୟନ୍ତ ଅରାମୀୟମାନଙ୍କ ସମ୍ମୁଖରେ ଆପଣଙ୍କୁ ଠିଆ କରି ରଖିଲେ। ପୁଣି ପ୍ରାୟ ସୂର୍ଯ୍ୟାସ୍ତ ସମୟରେ ସେ ମଲେ।